ओम नमो भगवते वासुदेवाय। श्रीमद् भागवतम दशम स्कंद सतीश अध्याय श्लोक 21। इंद्रं नस्त्वाभिषेक्षामो ब्रह्मणा चुदिता वयम् अवतीर्णोऽसि विश्वात्मन् भूमिर्भारापनोतये। इन्द्रं नस्त्वाभिषेक्षामो ब्रह्मणा चुदिता वयम् अवतीर्णोऽसि विश्वात्मन् भूमिर्भारापनोतये। शब्दनवाद इंद्रम इंद्र रूपे न अम्बमान कर त्वा आपण को अभिषेक्षाम आम अभिषेक अनुष्ठान करिबु। ब्रह्मणा ब्रह्मा के द्वारा चोदिता प्रेरित वयम आम्भ मैने अवतीर्ण असी आपण अवतरण करिसंति विश्वात्मन ए विश्वात्मा भूमि पृथ्वीर भार भार अपनु तये हरण करिया पाई। श्लोकन बाद ब्रह्मा कर्तुक निर्देशित हो आम मैने इंद्र रूपे आपण अभिषेक उत्सव अनुष्ठित करू। ए विश्वात्मा आपण ये जगतर भूभार मोचन करने अवतीर्ण होती भावार्थ कह श्लोक सुरभि परिष्कार भाव जनाई जे पुरंदर बा इंद्रं परी भ्रांत देवता मान नेतृत्व से अनेक देखते वर्तमान से प्रत्यक्ष भाव में परमेश्वर भगवान कर सेवा करने दृढ़ प्रतिज्ञा जेहेतु ब्रह्मा निर्देश देते तेणु तक निज प्रभु रूपे कृष्ण को अभिषिक्त कर चेष्टा ऊर्ध कर्तृपक्ष द्वारा अनुमोदित अधिकंतु भगवान कृष्ण स्वयं आत्मध्वंसी जड़ प्रशासन मोचन करने पृथ्वी अवतीर्ण होती तेणु यह संपूर्ण भाव में भगवान निज उद्देश्य सहित सामंजस्यपूर्ण जे 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 से सुरभी प्रभु हेबे। यदि भगवान लक्ष लक्ष ब्रह्मांड शासन करती से अवश्य माता सुरभी जत्न ने प्रकृतपक्षे सुरभी भगवान अभिषेक करने को चाहूल निज शुद्धतापाई आउ विश्वात्मा श्रीकृष्ण निकट में आंतरिक भाव से ही प्रस्ताव कर अज्ञानतिमिरान्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। हरे कृष्ण हमें श्रीमद्भागवतम दशम स्कंद सतीश अध्याय 21 श्लोक पर आलोचना करते तेणु ये श्लोक सुरभि कर भगवान को प्रार्थना करसंति गोविंद कुंड निकट रे गोवर्धन जो अच्छा वृंदावन धाम रे से गोवर्धन पादेश गोविंद कुंड पाखे ये सब घटनाटी होता तेणु वर्तमान सुरभि पूर्व प्रार्थन कही आम कल आलोचना करते तेणु ये प्रार्थना ये श्लोक कहते जे इंद्रं नस्त्वाभिषेक्षामो आपण को आम इंद्र रूप से अभिषेक करू। आपण प्रकृतर इंद्र जो मैंने राजा हमें से मैंने सब अभिषेक करा जाए अभिषेक विशेष भाव में जो आमर रही आविर्भाव तिथि सब तिथि सब अभिषेक करा जाए तेणु ये जो लक्ष्मीदेवी समुद्र मंथन रू बाहर थे से समय लक्ष्मीदेवी अभिषेक होता तेणु ये भाव में अभिषेक करा जाए ये गोटे उत्सव अभिषेक उत्सव तेणु अभिषेक जो करा जाउची इंद्र रूप से भगवान को अभिषेक से गोविंद कुंड से अभिषेक जल रे गोविंद कुंड टी तेणु सूर्य कहते इंद्रं नस्त्वा अभिषेक्षामो आपण को न कहले आम मैने बहुत देवता मैंने आसते मुनि ऋषि सब गंधर्व अप्सरा सब आसते अपर सब वर्णना कर सब नृत्य कर गीत गान कर सब विभिन्न प्रकार सब उत्सव पालन करेणु ଏଠି ବହୁବଚନରେ କୁହାଯାଉଛି ନ କହିଲେ ଆମମାନଙ୍କର ସମସ୍ତଙ୍କର ସେ ହେଉଛନ୍ତି ପ୍ରକୃତରେ ଇନ୍ଦ୍ର ତେଣୁ ଇନ୍ଦ୍ରଂ ନସ୍ତ୍ୱାଭିଷେକ୍ଷାମ ଆମେ ଆପଣଙ୍କୁ ଅଭିଷେକ କରିବୁ ତେଣୁ ଯଦି ଭଗବାନ କହିବେ କେମିତି କ'ଣ ତୁମ ମନ ଇଚ୍ଛା କରିବ ନା କିଏ କହିଛନ୍ତି ନା ପ୍ରଭୁ ବ୍ରହ୍ମଣା ଚୋଦିତା ବୟମ ବ୍ରହ୍ମା ଆମକୁ ଏଇ ଚୋଦିତା କହିଲେ ପ୍ରେରିତ କରିଛନ୍ତି ଆମକୁ ତୁମେ ଅଭିଷେକ କରିବ ସୁରଭିଙ୍କୁ ଇନ୍ଦ୍ର ଯାଇଥିଲେ ବିଷ୍ଣୁ ଚକୁର ତାଙ୍କର ଭାଷାରେ କହୁଛନ୍ତି ଇନ୍ଦ୍ର ଯାଇଥିଲେ ଯେତେବେଳେ ଦୋଷ କରିଦେଲେ ଭଗବାନ ପ୍ରତି ଅପରାଧ ହେଇଗଲା ବ୍ରଜବାସୀମାନଙ୍କ ପ୍ରତି ଅପରାଧ ହେଇଗଲା ଗାଭୀମାନଙ୍କ ପ୍ରତି ଅପରାଧ ହେଇଗଲା ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଥିଲେ କ୍ରୋଧରେ ଆଉ ତାଙ୍କର ଜ୍ଞାନ ନଥାଏ ଯେଉଁମାନଙ୍କୁ କ୍ରୋଧ ଆସିଯାଏ ସେମାନଙ୍କର ଜ୍ଞାନ ନଷ୍ଟ ହେଇଯାଏ ଭଗବଦ୍ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସେ କଥା କହିଛନ୍ତି ଧାୟତୋ ବିଷାନ୍ ପୁଂସ ସଙ୍ଗସ୍ତେଷୁ ଉପଜାୟତେ ସଙ୍ଗାତ୍ ସଞ୍ଜାୟତେ କାମ କାମାତ୍ କ୍ରୋଧୋ ଅଭିଜାୟତେ କ୍ରୋଧାତ୍ ଭବତି ସମ୍ମୋହ ସମ୍ମୋହା ସ୍ମୃତି ବିଭ୍ରମ ସ୍ମୃତି ଭଂସାତ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ମନଶ୍ୟତି ଏଇ ଜୀବର ପତନ ଏଇଭଳି ଭାବରେ ହେଇଯାଏ ଧାୟତୋ ବିଷୟାନ୍ ପୁଂସ ଯେତେବେଳେ ବିଷୟ ବିଷୟରେ ଜଣେ ଧ୍ୟାନ କରେ ଏ ଭୌତିକ ଜଗତରେ ପାଞ୍ଚଟି ବିଷୟ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ ତେଣୁ ଏହିସବୁ ବିଷୟରେ ଯେତେବେଳେ ଜଣେ ଧ୍ୟାନ କରେ ଧାୟତୋ ବିଷୟାନ୍ ପୁଂସ ସଙ୍ଗ ସ୍ତ୍ରୀଷୁ ପଜାୟତି ସେ ଧ୍ୟାନରୁ ଏହି ସଙ୍ଗ ବା ଆସକ୍ତି ଆସେ ଉପଜାୟତେ ଆସକ୍ତି ଆସେ ତେଣୁ ଏଇ ଯେଉଁ ସଙ୍ଗାତ ସଞ୍ଜାୟତେ କାମ ଏ ଆସକ୍ତିରୁ କାମନାଟା ଜାତ ହୁଏ କାମନାଟା ଯେତେବେଳେ ବାଧାପ୍ରାପ୍ତ ହୁଏ ସେତେବେଳେ କ୍ରୋଧ ବିଜାୟତେ କ୍ରୋଧ ଆସେ ତେଣୁ ଇନ୍ଦ୍ରଙ୍କର କାମନା ଥିଲା ଯେ ଆମକୁ ସମସ୍ତେ ପୂଜା କରନ୍ତୁ ଏ କାମନାଟି ଥିଲା ତେଣୁ ଭଗବାନ ଯେତେବେଳେ ସେ କାମନାରେ ବାଧା ପ୍ରଦାନ କଲେ ଇନ୍ଦ୍ରଙ୍କର କ୍ରୋଧ ଆସିଲା କ୍ରୋଧାତ୍ ଭବତି ସମ୍ମୋହ କ୍ରୋଧରୁ ମୋହ ଆସେ ସମ୍ମୋହା ସ୍ମୃତି ବିଭ୍ରମ ସ୍ମୃତି ମୋହରୁ ସ୍ମୃତି ନଷ୍ଟ ହୋଇଯାଏ ଅର୍ଜୁନଙ୍କର ମଧ୍ୟ ସେଇଭଳି ଦଶା ହେଇଥିଲା ଅର୍ଜୁନଙ୍କର ମଧ୍ୟ ସ୍ମୃତି ନଷ୍ଟ ହୋଇଯାଇଥିଲା ତାଙ୍କର ମଧ୍ୟ ମୋହ ହୋଇଯାଇଥିଲା ତେଣୁ ଭଗବାନ ଯେତେବେଳେ ଜ୍ଞାନ ଉପଦେଶ ଦେଲେ ଅନ୍ତିମରେ ପଚାରିଲେ କ୍ୱଚିତ୍ ଏଇଜନ୍ ସୂଚଙ୍କ ପାର୍ଥ ତ୍ୱୟା କିଗ୍ରଣ ଚେତସା କ୍ୱଚିତ୍ ଅଜ୍ଞାନ ସମୂହଂ ପ୍ରନଷ୍ଟ ସ୍ତି ଧନଞ୍ଜୟ ହେ ଧନଞ୍ଜୟ ସେ ବହୁତ ଧନ ଆଣିଥିଲେ ରୋଜଗାର କଲେ ଧନଞ୍ଜୟ ବୋଲି ତାଙ୍କୁ କୁହାଯାଏ ଏ ଧନଞ୍ଜୟ ଅର୍ଜୁନଙ୍କର 10 ନାମ ରହିଛି ତେଣୁ ଭଗବାନ ଯେତେବେଳେ ଗୀତାର ଉପଦେଶ ଦେଉଛନ୍ତି ଅର୍ଜୁନ ତାଙ୍କର ଏତେ ପ୍ରିୟ ଅର୍ଜୁନଙ୍କର ବିଭିନ୍ନ ନାମ ନେଇକରି ସେ କହୁଛନ୍ତି ତେଣୁ ଭଗବତ ଗୀତାର ଜ୍ଞାନ ପ୍ରଦାନ କରିସାରିବା ପରେ ଭଗବାନ ଅର୍ଜୁନଙ୍କୁ କହିବେ କ୍ୱଚିତ୍ ଏଚନ୍ ସୁତଂ ପାର୍ଥ ତ୍ୱୟା କିଗ୍ରଣ ଚେତସା ଏ ପାର୍ଥ ପାର୍ଥ କହିଲେ ପୃଥାଙ୍କର ପୁତ୍ର ପୃଥା ହେଉଛନ୍ତି କୁନ୍ତିଦେବୀ ତେଣୁ ଏଇଟାକୁ ତୁମେ ପାର୍ଥ ତୁମେ ଠିକ୍ ଭାବରେ ଶୁଣିଲ ତ ଏକାଗ୍ର ଭାବରେ ଶୁଣିଲ ତ ଯଦି ଶୁଣିଥିବ ତାହେଲେ ନିଶ୍ଚିନ୍ତ ଭାବରେ ତୁମର ଅଜ୍ଞାନ ବା ମୋହ ଏସବୁ ଦୂର ହେଇଯିବ କ୍ୱଚିତ୍ ଏତଂ ସୁତଂ ପାର୍ଥ ତ୍ୱୟା କିଗ୍ରଣ ଚେତସା କ୍ୱଚିତ୍ ଅଜ୍ଞାନ ସମ୍ମୋହଂ ପ୍ରନଷ୍ଟ ଅସ୍ତି ଅଜ୍ଞାନ ଏ ମୋହଟା ଅଜ୍ଞାନରୁ ଆସୁଛି ତେଣୁ ତୁମର ସେ ମୋହ ଦୂର ପ୍ରନଷ୍ଟ ସେ ପ୍ରକୃଷ୍ଟ ରୂପରେ ନଷ୍ଟ ହେଲା ନା ନାହିଁ କ୍ୱଚିତ୍ ପ୍ରନଷ୍ଟ ଅସ୍ତି ତେଣୁ ଆଚାର୍ଯ୍ୟମାନେ କହୁଛନ୍ତି ଯଦି ଅର୍ଜୁନ କହିଥାନ୍ତେ ପ୍ରଭୁ ମୁଁ ଟିକେ ଅନ୍ୟମନସ୍କ ହେଇଯାଇଥିଲି ସାଧାରଣତଃ ଶୁଣିଲା ବେଳେ କଥା ସମସ୍ତେ ଅନ୍ୟମନସ୍କ ହେଇଯାଆନ୍ତି 99% ଅନ୍ୟମନସ୍କ ହେଇଯାଆନ୍ତି ତେଣୁ ଯେଉଁମାନେ ଠିକ୍ ଭାବରେ ଶୁଣନ୍ତି ସେମାନେ ତାଙ୍କର ଆଉ ଠିକ୍ ଭାବରେ ବୁଝିପାରନ୍ତି କଥାଟାକୁ ବୁଝିପାରିବେ ତେଣୁ ଅର୍ଜୁନ କହିଲେ ପ୍ରଭୁ ନଷ୍ଟ ମୋହ ମୋର ବର୍ତ୍ତମାନ ମୋହ ନଷ୍ଟ ହେଇଯାଇଛି ସ୍ମୃତି ଲବ୍ଧା ସ୍ମୃତି ବର୍ତ୍ତମାନ ମୁଁ ଫେରିପାଇଛି ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ ମେହା ଚ୍ୟୁତ ଇଏ ଆପଣଙ୍କର କୃପାରୁ ହେଲା ତତ୍ ପ୍ରସାଦାତ୍ ମୟି ଅଚ୍ୟୁତ। ତେଣୁ କରିଷ୍ୟେ ବଚନମ୍ ତବ, ଭଗବାନ ଆଉ ଅନ୍ତିମରେ କହିଲେନି ଅର୍ଜୁନ ତୁମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ତୁମେ ବିମୃଷ୍ୟ ହେଇଛି ଦଶିଷଣ ଯଥେଷ୍ଟ ସିଦ୍ଧ ଠାକୁର, ଏଇଟାକୁ ବିଚାର କରି ଯାହା ତୁମେ ଚିନ୍ତା କରୁଛ ସେଇଟା କର। ତେଣୁ ଅର୍ଜୁନ କହିଲେ ପ୍ରଭୁ ମୋର ଯେହେତୁ ବର୍ତ୍ତମାନ ମୋହ ଦୂର ହେଇଯାଇଛି, ବର୍ତ୍ତମାନ ମୁଁ ସ୍ମୃତି ଫେରି ପାଇଛି, ଯାହା ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ ସମହାତ୍ କ୍ରୋଧାତ୍ ଭଗବତୀ ସମୋହ ସମହାତ୍ ସ୍ମୃତି ବିଭ୍ରମ, ମୋହରୁ ସ୍ମୃତି ନଷ୍ଟ ହେଉଛି, ତେଣୁ ଯଦି ମୋହ ଦୂର ହେଇଯିବ ସ୍ମୃତିଟି ଫେରି ଆସିବ। ଏ ସ୍ମୃତି କ'ଣ? ଆମେ ହେଉଛେ ଭଗବାନଙ୍କର ଅଂଶ, ଏ ସ୍ମୃତିଟି ଆମେ ବର୍ତ୍ତମାନ ଭୁଲି ଯାଇଛେ, ତେଣୁ ଏଇ ଯେଉଁ ଭଜନ କୀର୍ତ୍ତନ ହେଉଛି ଆର ଉଦ୍ଦେଶ୍ୟ ହେଉଛି ଆମେ ସେ ମୋହଟି ନଷ୍ଟ ହେବ। ଆମର ମୋହ ନଷ୍ଟ ହେଲେ ଏ ଅଜ୍ଞାନରୁ ମୋହଟା ନଷ୍ଟ ମୋହ ଆସୁଛି, ତେଣୁ ଜ୍ଞାନ ପ୍ରାପ୍ତ ହେଲେ ସେ ମୋହଟି ନଷ୍ଟ ହେବ। ମୋହ ନଷ୍ଟ ହେଲେ ଆମେ ଆମର ସ୍ମୃତି ଫେରିପାରିବା। ଆମର ସ୍ମୃତି ହେଉଛି କ'ଣ ନା ଆମେ ଭଗବାନଙ୍କର ଅଂଶ। ତେଣୁ ଯେତେବେଳେ ଆମେ ଜାଣିବା ଯେ ଆମେ ହେଉଛେ ଭଗବାନଙ୍କର ଅଂଶ, ସେତେବେଳେ ଆମେ ଭଗବାନଙ୍କର କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଛେ ବଚନମ୍ ତବ, ଭଗବାନ ଯାହା ଆଜ୍ଞା ଦେଇଛନ୍ତି ସେଇଟା କରିବା ଆମେ, ଇଏ ହେଉଛି ଆମର କର୍ତ୍ତବ୍ୟ। ଯେଉଁମାନେ ଅଜ୍ଞାନ ଭିତରେ ରହିଛନ୍ତି, ମୋହ ଭିତରେ ରହିଛନ୍ତି, ସେମାନେ ଭଗବାନ କଥା ଶ୍ରବଣ କରୁନାହାନ୍ତି। ତେଣୁ ଆଜି ଇନ୍ଦ୍ର କ୍ରୋଧ ପ୍ରକାଶ କରି ଯେହେତୁ ଏଇଭଳି ଭାବରେ ବ୍ୟବସ୍ଥା କରିଥିଲେ, ବ୍ରଜବାସୀମାନଙ୍କୁ ଧ୍ୱଂସ କରିଦେବେ, ଗାଭୀମାନଙ୍କୁ ଧ୍ୱଂସ କରିଦେବେ, ତାଙ୍କର ସବୁ ଗର୍ବ ନଷ୍ଟ ହୋଇଗଲା, ଭଗବାନ ତାଙ୍କର ଗର୍ବକୁ ନଷ୍ଟ କରିଦେଲେ, ଗୋବର୍ଦ୍ଧନ ଧାରଣ କଲେ, ସାତ ଦିନ ଧରି ଗୋବର୍ଦ୍ଧନ ଧାରଣ କଲେ, ତେଣୁ ଇନ୍ଦ୍ର ଭୟ କରିଗଲେ, କାରଣ ଭଗବାନ ଜାଣିପାରିଲେ, ଭଗବାନଙ୍କର ଶକ୍ତିକୁ ଜାଣିପାରିଲେ, ତାଙ୍କର ମଧ୍ୟ କ୍ରୋଧ ଦୂର ହୋଇଗଲା, ମୋହ ଦୂର ହୋଇଗଲା, ତାଙ୍କର ମଧ୍ୟ ଜ୍ଞାନ ସ୍ମୃତି ଫେରିପାଇଲେ, ଜାଣିପାରିଲେ ପ୍ରକୃତରେ ମୁଁ ଯେଉଁ ଏତେ ଶକ୍ତି ପ୍ରାପ୍ତ ହୋଇଛି ଏ ଭଗବାନଙ୍କଠାରୁ ପ୍ରାପ୍ତ ହୋଇଛି। ଭଗବାନ ମଧ୍ୟ ଏ ଅଧ୍ୟାୟର ଅନ୍ତିମରେ ସେ କଥା କହିବେ। ତେଣୁ ବର୍ତ୍ତମାନ ହୁଏତ ଭଗବାନ ଚାହିଁଲେ ମୋର ଇନ୍ଦ୍ରପଦକୁ ନେଇଯାଇପାରନ୍ତି, ତେଣୁ ସେ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ତେଣୁ ବ୍ରହ୍ମା ତାଙ୍କୁ କହିଥିଲେ ତୁମେ ଯାଅ ସୁରଭିଙ୍କ ପାଖକୁ। ବ୍ରହ୍ମାଙ୍କର ମଧ୍ୟ ସେଇ ଅବସ୍ଥା ହେଇଥିଲା କି ଭଗବାନଙ୍କ ସାତ ବର୍ଷ ଲୀଳା, ଭଗବାନ ଯେତେବେଳେ ପାଞ୍ଚ ବର୍ଷ ରହିଥିଲେ ବ୍ରହ୍ମା ମଧ୍ୟ ମୋହିତ ହେଇଯାଇଥିଲେ। ବ୍ରହ୍ମା ମଧ୍ୟ ଭଗବାନଙ୍କର ବକ୍ସାମାନଙ୍କୁ ଚୋରିକି ନେଇଗଲେ, ତାଙ୍କର ସାଙ୍ଗ ବାଳକମାନଙ୍କୁ ଚୋରିକି ନେଇଯାଇଥିଲେ, ତାଙ୍କର ସେ କଥା ମନେ ପଡ଼ିଲା। ବ୍ରହ୍ମା ମଧ୍ୟ କହିଲେ ଇନ୍ଦ୍ର ତୁମେ ଯାଅ ବର୍ତ୍ତମାନ ସୁରଭିଙ୍କ ପାଖକୁ, ଯା ଗୋଲକୁ ଯାଇ ସୁରଭିଙ୍କୁ ନେଇ ଯାଇ ଭଗବାନଙ୍କୁ ପ୍ରାର୍ଥନା କର, କ୍ଷମା ପ୍ରାର୍ଥନା କର। ସୁରଭି ଯେହେତୁ ଭଗବାନଙ୍କ ପ୍ରିୟ, ବ୍ରାହ୍ମଣ ଦେବାୟ ଗୋବ୍ରାହ୍ମଣ ହିତାୟ, ଭଗବାନ ବ୍ରାହ୍ମଣଙ୍କର ହିତ ପାଇଁ ଗାଭୀମାନଙ୍କ ହିତ ପାଇଁ ତାଙ୍କର ସେମାନଙ୍କୁ ଭଲ ପାଆନ୍ତି ଭଗବାନ, ଏବଂ ଏଇମାନେ ଯଦି ରହିବେ ସୁରକ୍ଷିତ ହେବେ ତାହେଲେ ସମାଜରେ ଶାନ୍ତି ପ୍ରାପ୍ତ ହେବେ, ସମାଜର ଉନ୍ନତି ହେବ। ଏମାନେ ଯଦି ଅବହେଳିତ ହେବେ ସମାଜରେ କେବେ ହେଲେ ଉନ୍ନତି ହୋଇପାରିବ ନାହିଁ। ତେଣୁ ବ୍ରହ୍ମା କହିଲେ ତୁମେ ଯାଅ ସୁରଭିକୁ ନେଇ ଭଗବାନ ପାଖକୁ ଯାଇ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବ, ତାଙ୍କୁ ଅଭିଷେକ କରିବ। ଏସବୁ ବ୍ରହ୍ମଣା ଚୁଭିତ ବୟମ୍, ବୟମ୍ କହିଲେ ବହୁ ବଚନ କୁହାଯାଉଛି, ଅହମ୍ ଆବାମ ବୟମ୍, ଏକ ବଚନରେ ଅହମ୍, ଦୁଇ ବଚନରେ ବୟମ୍, ଆବାମ ବହୁ ବଚନ ହେଲା ବୟମ୍। ତେଣୁ ବ୍ରହ୍ମା ସୁରଭିଙ୍କ ପାଖକୁ ଯାଇ ବ୍ରହ୍ମାଙ୍କ କଥା କହିଲେ, ଏ ଇନ୍ଦ୍ର ସୁରଭିଙ୍କ ପାଖକୁ ଯାଇ ବ୍ରହ୍ମାଙ୍କ କଥା କହିବାରୁ ସୁରଭି ଆସି ଏ କଥା କହୁଛନ୍ତି, ଆମେ ବ୍ରହ୍ମାଙ୍କଠାରୁ ଏଇ ପ୍ରେରିତ ହେଇଛୁ, ଆପଣଙ୍କୁ ଅଭିଷେକ କରିବୁ, ଇନ୍ଦ୍ର ରୂପରେ ଅଭିଷେକ କରିବୁ। ତେଣୁ ଇଏ ହେଉଛି ହାୟର ଅଥରିଟି, ଆମେ ଯାହା କରିବା ମନ ଇଚ୍ଛା କଲେ ସେ ତା'ର କିଛି ଫଳ ମିଳିବ ନାହିଁ। ଭଗବତ ଗୀତାର ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ ଯେ ଯହ ଶାସ୍ତ୍ରବିଧି ମୁତ୍ସୃଜ୍ୟ ବର୍ତ୍ତତେ କାମକାରତ ନ ସିଦ୍ଧି ମୋଆପ୍ନୋତି ନ ସୁଖଂ ନ ପରାଙ୍ଗତିମ୍, ତସ୍ମାତ୍ ଶାସ୍ତ୍ରଂ ପ୍ରମାଣନ୍ତେ କାର୍ଯ୍ୟା କାର୍ଯ୍ୟବସ୍ତୁ ଜ୍ଞାତ୍ୱା ଶାସ୍ତ୍ରବିଧାନୋକ୍ତଂ କର୍ମ କର୍ତ୍ତୁମ୍ ଇହାରୁଷି। ଶାସ୍ତ୍ରବିଧି ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ, ତେଣୁ ଶାସ୍ତ୍ରକୁ ଯେଉଁମାନେ ଜାଣନ୍ତି ସାଧୁ ଗୁରୁ ଏମାନେ ସବୁ ଶାସ୍ତ୍ର ବିଷୟରେ କହିବେ, ଜ୍ଞାନ ପ୍ରଦାନ କରିବେ। ଶାସ୍ତ୍ର ଆମେ ନିଜେ ପଢ଼ିକିରି ବୁଝିଯିବା ତାହା ନୁହଁ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନମ୍ ଜ୍ଞାନିନ ତତ୍ତ୍ୱଦର୍ଶିନ। ଆମେ ଏଇ ଶାସ୍ତ୍ର ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣାମ କରି ତାଙ୍କୁ ସେବା କଲେ ସେ ଏଇ ଜ୍ଞାନକୁ ପ୍ରଦାନ କରିବେ। ଯଦି ତଥାପି ଆମର କିଛି ସନ୍ଦେହ ରହିଲା ତାହେଲେ ଆମେ ତାଙ୍କୁ ପରିପ୍ରଶ୍ନ କରିବା, ତାହେଲେ ସେ ଆମକୁ ଏଇ ଜ୍ଞାନକୁ ପ୍ରଦାନ କରିବେ। ତେଣୁ ସବୁବେଳେ ଅଥରିଟି ଅନୁସାରେ କାର୍ଯ୍ୟ କରିବା। ଯେଉଁ ରହିଛନ୍ତି ଯେଉଁମାନେ ଉନ୍ନତ ଅଧିକାରୀ ରହିଛନ୍ତି ତାଙ୍କଠାରୁ ଆମେ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବା। ତେଣୁ ସୁରଭି ମଧ୍ୟ ସେଇ କହୁଛନ୍ତି, ବ୍ରହ୍ମଣା ଚୋଦିତ ହମ୍, ବ୍ରହ୍ମା ଆମକୁ ପ୍ରେରିତ କରିଛନ୍ତି, ତେଣୁ ଆମେ ଆପଣଙ୍କୁ ଅଭିଷେକ କରିବୁ। ତେଣୁ ଯଦି ଭଗବାନ କହିବେ ମୋର ଅଭିଷେକ କରିବ, ଦେବତାମାନେ ତୁମେ ସବୁ ଦେବତା ଉନ୍ନତ ଲୋକ ରହିଛ, ଆମେ ତ ନିଚ ଲୋକ ରହିଛୁ, ମନୁଷ୍ୟ ଲୋକ ରହିଛୁ ମନୁଷ୍ୟ, କାରଣ ଇନ୍ଦ୍ର କହିଥିଲେ ନା, ବାଚାଳଂ ବାଳିସଂ ସ୍ତବ୍ଧମ୍ ଆଜ୍ଞଂ ପଣ୍ଡିତମାହିନମ୍ କୃଷ୍ଣମର୍ତ୍ତମ ଉପାଶ୍ରିତୀୟ ଗୋପାମେ ଚକ୍ରୁର ପ୍ରିୟମ୍। ଏ ଗୋଟେ ମର୍ତ୍ତ୍ୟ ଲୋକ, ପୃଥିବୀ ଲୋକକୁ ଦେବତାମାନେ ଆସିଲେ ମଧ୍ୟ ଦେବତାମାନେ ପୃଥିବୀରେ ପାଦ ଦିଅନ୍ତି ନାହିଁ, ଏ ବହୁତ ନୀଚ ସ୍ଥାନ ତାଙ୍କ ପାଇଁ। ପୃଥିବୀ ଲୋକ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ସେମାନେ ଉର୍ଦ୍ଧଙ୍ଗ ଅଛନ୍ତି, ସତ୍ତ୍ୱସ୍ଥା ସତ୍ତ୍ୱଗୁଣରେ ସେମାନେ ଉନ୍ନତ ଲୋକକୁ ଯାଇଛନ୍ତି। ତେଣୁ ପୃଥିବୀକୁ ଆସିଲେ ମଧ୍ୟ ତାଙ୍କର ପାଦ ପୃଥିବୀରେ ଲଗାନ୍ତି ନାହିଁ। ଏ ପୁରୀରେ ଗୋଟେ କଥା ରହିଛି ଯେ ଜଣେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ତେଣୁ ଭଗବାନ କହିଲେ ଠିକ୍ ଅଛି ତୁମେ ଏଇ 22 ପାହାଚରେ ରହିଥିବ, କାଲି ଇନ୍ଦ୍ର ଆସିବେ। ଏ ବର୍ଷା ହେଉନଥିଲା ନା କ'ଣ, ଏମିତି କହିକି ସେ ବର୍ଷା କରିବା ପାଇଁ ଇନ୍ଦ୍ରଙ୍କୁ ପ୍ରାର୍ଥନା କରିବା ପାଇଁ ନା, କେମିତି ଆମେ ଜାଣିବୁ ଇନ୍ଦ୍ର ଆସିଲେ ବୋଲି, ନା ଇନ୍ଦ୍ର ଆସିଲେ ବୋଲି ଜାଣିବା କେମିତି, ଦେବତାମାନେ ମଧ୍ୟ ଆସନ୍ତି ଭଗବାନଙ୍କୁ ଦର୍ଶନ କରିବା ପାଇଁ ପ୍ରାର୍ଥନା କରିବା ପାଇଁ। ସେଇଥିପାଇଁ ଉତ୍ତର ଦ୍ୱାରଟା ରହିଛି, ଉତ୍ତର ଦ୍ୱାରଟା ହେଉଛି ଦେବଦ୍ୱାର, ଦେବଦ୍ୱାରରେ ଦେବତାମାନେ ଆସନ୍ତି। ତେଣୁ ଆମେ ସେ ଭକ୍ତ ପଚାରିଲେ କେମିତି ଆମେ ଜାଣିବୁ ଯେ ସେ ଇନ୍ଦ୍ର ବୋଲି, ନା ଯେତେବେଳେ ଦେଖିବ ତାଙ୍କର ପାଦ ତଳେ ଲାଗୁନାହିଁ ତାହେଲେ ଜାଣିବ ସିଏ ହେଉଛନ୍ତି ଇନ୍ଦ୍ର। ତେଣୁ ସେ ଭକ୍ତ ଜଣଙ୍କୁ ଦେଖିଲେ ପାଦ ତଳେ ଲାଗୁନାହିଁ ଉପରେ ଆସୁଛନ୍ତି, ତେଣୁ ସେ ଜାଣିଲେ, ତେଣୁ ତାଙ୍କୁ ପଛେ ପଛେ ଗଲେ। ଏ ବିଷୟରେ ତାଙ୍କ ସେସବୁ କଥା ହେଇଛି, ଯାହା ହଉ ସେ ତାପରେ ସେ ସେଇଥିପାଇଁ ସ୍ୱର୍ଗଦ୍ୱାର ହେଇଛି ପୁରୀରେ, ସ୍ୱର୍ଗଦ୍ୱାର ଯେଉଁ ହେଲା ସ୍ୱର୍ଗଦ୍ୱାରରେ ସେଇପଟେ ଗଲେ ଇନ୍ଦ୍ର, ଗଲେ ଇନ୍ଦ୍ର ଗଲେ ସେଇ ଦ୍ୱାର ଦେଇ ଗଲେ ସମୁଦ୍ର ଭିତରେ ପଶିକି ପଳେଇଲେ, ତାଙ୍କ ସ୍ୱର୍ଗ ଲୋକକୁ ପଳେଇଲେ। ସେଥିପାଇଁ ସେଠି ସ୍ୱର୍ଗଦ୍ୱାର ହେଇଛି ପୁରୀରେ ସ୍ୱର୍ଗଦ୍ୱାର। ସେଥିପାଇଁ ଆମେ ଯାଇଥିଲେ ବୃନ୍ଦାବନରେ, ଏ ଯେଉଁ ରାଧାକୁଣ୍ଡରେ ସେଠି ଯେଉଁ ରହିଛି ମୁଖ୍ୟ ଦ୍ୱାର ଯେଉଁ ରହିଛି, ସେଠି ମଧ୍ୟ ସେଇଭଳି ଭାବରେ ରାଧାରାଣୀଙ୍କ କୃପାରୁ ଜଣେ ଶୃଗାଳ ଗୋପୀ ହେଇଯାଇଥିଲେ, ହଳଧର ମାନସ କଥା କହୁଥିଲେ। ତେଣୁ ଏଇଭଳି ଭାବରେ ଏ ଧାମର ମହାତ୍ମ୍ୟ ସବୁ ରହିଛି। ତେଣୁ ଯଦି ଭଗବାନ କହିବେ, ଦେବତାମାନେ ମର୍ତ୍ତ୍ୟବାସୀମାନଙ୍କୁ ବହୁତ ତୁଚ୍ଛ ବୋଲି ଗ୍ରହଣ କରନ୍ତି, ବହୁତ ବହୁତ ତୁଚ୍ଛ ଏମାନେ। ସେଥିପାଇଁ ଯେତେବେଳେ ସ୍ୱର୍ଗ ଲୋକରେ ମିତ୍ର ଏବଂ ବରୁଣ ଦୁଇ ଜଣ ଯାକ ଏକ ସମୟରେ ଉର୍ବଶୀଙ୍କୁ ଉପଭୋଗ କରିବା ପାଇଁ ଚାହିଁଥିଲେ, ଉର୍ବଶୀ ମନା କରିଦେଇଥିଲେ, ସେଥିପାଇଁ ସେମାନେ ଅଭିଶାପ ଦେଇଥିଲେ, ତୁମେ ଦେବତାମାନଙ୍କ ଦ୍ୱାରା ଉପଭୋଗ ହେଲ ନାହିଁ, ତୁମେ ମର୍ତ୍ତ୍ୟମାନଙ୍କ ଦ୍ୱାରା ମର୍ତ୍ତ୍ୟବାସୀଙ୍କ ଦ୍ୱାରା ଉପଭୋଗ ହେବ, ଉପଭୋଗ୍ୟ ହେବ। ଏଇଭଳି ଭାବରେ ମର୍ତ୍ତ୍ୟବାସୀମାନେ ସେମାନେ ବହୁତ ହୀନ ଦୃଷ୍ଟିରେ ଦେଖନ୍ତି। ତେଣୁ ଭଗବାନ ଯଦି କହିବେ ଆମେ ତ ମର୍ତ୍ତ୍ୟବାସୀ, ଆଉ ତୁମେ ଆମର କେମିତି ଅଭିଷେକ କରିବ, ନା ପ୍ରଭୁ ଆପଣ ମର୍ତ୍ତ୍ୟବାସୀ ମଧ୍ୟ ଆପଣ ଅବତୀର୍ଣ୍ଣ ଅଛି ବିଶ୍ୱଆତ୍ମନ, ଆପଣ ଅବତାର କ'ଣ, ସେଥିପାଇଁ ଭଗବାନଙ୍କର ଭଗବାନଙ୍କୁ ଅବତାର ବୋଲି କୁହନ୍ତି। ସେଇଥିପାଇଁ ଭାଗବତମରେ ଯେଉଁଠି 6ଟି ପ୍ରଶ୍ନ ରହିଛି, ତାଦେହରୁ ଇଏ ଗୋଟିଏ ପ୍ରଶ୍ନ ଅବତାର ବିଷୟରେ କୁହନ୍ତୁ, କାହିଁକି ନା ଅବତାର ବିଷୟରେ ଜାଣିଲେ ଆମେ ଜାଣିବା ପ୍ରକୃତରେ ଭଗବାନ ବୋଲି। ଅବତାର ବିଷୟରେ ନ ଜାଣିକି ଯେଉଁମାନେ ଜାଣିନାହାନ୍ତି ସେମାନେ ଯାହାକୁ ତାକୁ ଭଗବାନ ବୋଲି କହିଦିଅନ୍ତି। ତେଣୁ ଏ ପ୍ରଶ୍ନଟି ସୁତ ଗୋସ୍ୱାମୀଙ୍କୁ ସୌନକାଦି ଋଷିମାନେ ପଚାରିଥିଲେ। ଏ ଭାଗବତମ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆଖ୍ୟା ଅଥାଖ୍ୟାୟ ହରେଡ୍ ଧିମନ୍ ଅବତାର କଥା ଶୁଭା, ଅବତାରଙ୍କ ବିଷୟରେ ବର୍ଣ୍ଣନା କରନ୍ତୁ ପ୍ରଭୁ। ଏ ଛଅଟି ପ୍ରଶ୍ନରୁ ଇଏ ଗୋଟିଏ ପ୍ରଶ୍ନ। ତେଣୁ ଅବତାର ଏ ଅବତରଣ କରନ୍ତି ଜୀବ ଏବଂ ଭଗବାନ ଭିତରେ ତଫାତ୍ ହେଉଛି ଏଇଟା। ଜୀବ ଅବତରଣ କରେ ନାହିଁ, ଜୀବ ଭଗବାନ ମାନେ କ'ଣ ତାଙ୍କର କର୍ମ ଅନୁସାରେ କର୍ମଫଳ ଅନୁସାରେ ସେମାନେ ଅନ୍ୟ ଗୋଟିଏ ଶରୀର ପ୍ରାପ୍ତ ହୁଅନ୍ତି। କର୍ମଣା ଦେବନେତ୍ରୀଣ ଜନ୍ତୁ ଦେହ ଉପତ୍ୟ ଶ୍ରୀମଦ୍ ଭାଗବତମ ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ କୈଫଳଦେବ କଥା ମାତା ଦେବୋତ୍ତମ କହୁଛନ୍ତି। ଆମର କର୍ମଫଳ ଅନୁସାରେ ଜଣେ ଆମେ ଶରୀର ପ୍ରାପ୍ତ ହେଉଛେ, ଦେବତାମାନେ ସେ ଭଗବାନଙ୍କ ଦ୍ୱାରା ଆମେ ଏଇ ଶରୀରଟି ପ୍ରାପ୍ତ ହେଉଛେ। ତେଣୁ କର୍ମଣା ଦେହ କିନ୍ତୁ ଭଗବାନ ଯେଉଁ ଆସନ୍ତି ସେ ତାଙ୍କ କର୍ମଫଳ ଅନୁସାରେ ଆସନ୍ତି ନାହିଁ, ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ନମାଂ କର୍ମାଣି ନମାଂ କର୍ମାଣି ଲିପନ୍ତି ନମେ କର୍ମଫଳେ ସୁହା ଇତିମାଂ ଯେଉଁ ଅଭିଜାନାତି କର୍ମବିହୀନ ସବଧ୍ୟତେ। ଯଦି ଜଣେ ଏତିକି କହିଲେ ଜାଣିବ ଯେ ଭଗବାନଙ୍କରେ କର୍ମଫଳ ତାଙ୍କର ନାହିଁ, କର୍ମ ପ୍ରତି ତାଙ୍କର ଆସକ୍ତି ନାହିଁ ବା କର୍ମର ଫଳ ସେ ଭୋଗ କରନ୍ତି ନାହିଁ, ନମେ କର୍ମାଣି ଲିମ୍ପନ୍ତି ନମେ କର୍ମଫଳେ ସୁହା କର୍ମଫଳ ଆମେ ଯେଉଁ କର୍ମ କରୁଛେ କର୍ମଫଳ ପାଇଁ ସୁହା ରଖିକି ଆମେ ସେ କର୍ମ କରୁଛେ, କିନ୍ତୁ ଭଗବାନ ଯେଉଁ କର୍ମ କରନ୍ତି ତାଙ୍କର କୌଣସି କର୍ମଫଳରେ ସୁହା ନଥାଏ। ଏଇଟାକୁ ଯେଉଁମାନେ ଜାଣିବେ ସେମାନେ କର୍ମଫଳରେ ଭାଗ ହେବେ ନାହିଁ। ଇତିମାଙ୍ଗ ଯେଉଁ ଅଭିଯାନ କର୍ମବିହୀନ ସବଧ୍ୟତେ କର୍ମଫଳରେ ସେମାନେ ଆଉ ଭାଗି ହେବେ ନାହିଁ। ତେଣୁ ଭଗବାନ ଯେଉଁ ଆସନ୍ତି ସେ ଅବତାର ଗ୍ରହଣ କରନ୍ତି, ଭଗବାନ ଚିତ୍ ଜଗତରୁ ଆସନ୍ତି, ଏ ଭଗବତ ଧାମକୁ ଆସନ୍ତି, ଭଗବତ ଧାମରୁ ଏଇ ଭୌତିକ ଧରାଧାମକୁ ଆସନ୍ତି। ତେଣୁ ବ୍ରହ୍ମା ଆଦି ଦେବତାମାନେ ଯାଇ ତାଙ୍କୁ ପ୍ରାର୍ଥନା କରନ୍ତି, ଏ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଆରମ୍ଭରେ। ସବୁ ଯେତେବେଳେ ଭୂମି ଭାରାକ୍ରାନ୍ତ ହେଇ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ଅନ୍ୟ ସବୁ ଦେବତାମାନଙ୍କ ସହିତ ଭୂମିକୁ ନେଇ କ୍ଷୀରୋଦକ ସାହି କ୍ଷୀରୋଦକ ଜଳ ସାଗର ନିକଟରେ ରହି ଭଗବାନଙ୍କୁ ସ୍ତୁତି କରିଥିଲେ। ତେଣୁ ଭଗବାନ ଅବତୀର୍ଣ୍ଣ ଗ୍ରହଣ କରନ୍ତି, ଅବତୀର୍ଣ୍ଣ ଅସି ଏ ସୁର ବି ଜାଣିଛନ୍ତି, ଏସବୁ ତାଙ୍କର ବୈଦିକ ଶାସ୍ତ୍ର ଉପରେ ଜ୍ଞାନ ରହିଛି। ତେଣୁ ସେ କହୁଛନ୍ତି ଆପଣ ଅବତୀର୍ଣ୍ଣ ଅସି ଆପଣ ଅବତାର ଗ୍ରହଣ କରୁଛନ୍ତି, ବିଶ୍ୱାତ୍ମନ ଆପଣ ପ୍ରକୃତରେ ବିଶ୍ୱାତ୍ମନ। ବିଶ୍ୱାତ୍ମା କହିଲେ ବିଶ୍ୱର ଆତ୍ମା, ଯେମିତି ଆମ ଶରୀରରେ ଆତ୍ମା ରହିଥିବାରୁ ଶରୀର ତିଷ୍ଠିକି ରହିଛି, ସେଭଳି ଭାବରେ ବିଶ୍ୱର ଆତ୍ମା ହେଉଛନ୍ତି ଆପଣ। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ ସେ କଥା କହିଲେ ଯେ ଗାମା ବିଶ୍ୱତ ଭୂତାନି ଧାରୟାମି ଅମୋଜସା ଉଷ୍ଣାମି ଚୌଷଧି ସର୍ବା ସମ ଭୂତ୍ୱା ରସାତ୍ମକ। ଭଗବାନ ଗାମା ବିଶ୍ୱ ଗାମ କହିଲେ ପୃଥିବୀରେ ଆସିକିରି ଭୌତିକ ଜଗତରେ ଆସି ଭୌତିକ ଜଗତରେ ଧାରାୟାମି ଭଗବାନ ଧାରଣ କରନ୍ତି, ତାଙ୍କର ଶକ୍ତି ଦ୍ୱାରା ଭୌତିକ ଜଗତକୁ ଧାରଣ କରନ୍ତି ଏବଂ ଉଷ୍ଣାମି ଚୌଷଧି ସର୍ବା ଏଇ ଯେଉଁ ବିଭିନ୍ନ ପ୍ରକାର ଔଷଧି ବୃକ୍ଷ ରହିଛି ତା ସେଇଟାକୁ ସେ ଉଷ୍ଣାମି ସେସବୁ ସେ ଔଷଧି ବୃକ୍ଷକୁ ସେ ବର୍ଦ୍ଧନ କରନ୍ତି ବା ତା'ର ସବୁ ସେ ଔଷଧିକୁ ପ୍ରଦାନ ପ୍ରାପ୍ତ କରାନ୍ତି। ସୋମ ଭୂତ୍ୱା ରସାତ୍ମକ, ସୋମ କହିଲେ ଚନ୍ଦ୍ର, ଚନ୍ଦ୍ରର ଯେଉଁ କିରଣ ରହିଛି ତା ଦେହରେ ସେ ଅମୃତ ରହିଛି, ରସା ଅମୃତ ରହିଛି, ଯେଉଁ ଅମୃତ ଦ୍ୱାରା ଏଇ ଫଳ ଫୁଲ ସବୁ ହେଉଛି, ଗଛମାନଙ୍କରେ ଫଳ ଫୁଲ ସବୁ ହେଉଛି। ତେଣୁ ଭଗବାନ ତେଣୁ ଯେଉଁ ଆଜିକାଲି ଯେଉଁ ଆମେ କୁହାଗଲା ବୈଜ୍ଞାନିକମାନେ ଯାଇଥିଲେ ଚନ୍ଦ୍ରଲୋକକୁ, ସେଠି କୌଣସି ଜୀବନ ନାହିଁ, ସେଠି କୌଣସି ବାୟୁ ନାହିଁ, ଏଭଳି ଭାବରେ ସବୁ କହିଥିଲେ। ଏଇଥିରେ ପ୍ରଭୁପାଦ ମହାରାଜ ଏଇ ଉଦାହରଣଟି ଦିଅନ୍ତି, ଏଇ ଶ୍ଳୋକଟି କୁହନ୍ତି। 1969 ମସିହାରେ ନା କେବେ ଯେଉଁ ଯାଇଥିଲେ ବୈଜ୍ଞାନିକମାନେ, ସେହି ସମୟରେ ପ୍ରଭୁପାଦ ପାଶ୍ଚାତ୍ୟ ଜଗତରେ ଥିଲେ, ତାଙ୍କୁ ସବୁ ପ୍ରଶ୍ନ ପଚାରିଲେ ଯେଉଁ ବୈଜ୍ଞାନିକମାନେ ଯାଉଛନ୍ତି ଉନ୍ନତ ଲୋକକୁ ଚନ୍ଦ୍ର ଲୋକକୁ, ଆପଣଙ୍କର କ'ଣ ତା ଦେହରେ କହିବାର ଅଛି? ତେଣୁ ପ୍ରଭୁପାଦ ମହାରାଜ କହିଥିଲେ ସେମାନେ କେବେ ଯାଇପାରିବେ ନାହିଁ, ଉନ୍ନତ ଲୋକକୁ ଯିବା ପାଇଁ ଉର୍ଦ୍ଧ୍ୱ ଗଛନ୍ତି ସତ୍ୟସ୍ଥା, ଉନ୍ନତ ଲୋକକୁ ଯିବା ପାଇଁ ସତ୍ୟଗୁଣର ଆବଶ୍ୟକତା ରହିଛି, ତା'ର ଅନ୍ୟ ଉପାୟ ଅଛି, ଯନ୍ତ୍ର ମାଧ୍ୟମରେ ଯାଇପାରିବା ନାହିଁ, ଭଗବାନଙ୍କର କୃପାରୁ ସେଟା ଜଣେ ଯାଇ ଯିବ ଉନ୍ନତ ଲୋକକୁ ପ୍ରାପ୍ତ ହେବ। କିଏ କେଉଁ लोक प्राप्त हव सिर्फ भगवान निर्धारण करते कर्मणा दैव नियंत्रण जंतुर्देव प्रत्यय किंतु सेमाने कहिले सेमाने सेइथिपाईं केते जन प्रभुपादंकर केते जन शिष्य मध्य प्रभुपादंकु छाड़देले कहले आमे आखिरे देखुछु टीवीरे देखुछु सब लोक मैंने जाइछन्ते वैज्ञानिक मैंने गले चंद्रलोकू तेणु प्रभुपादंकु विश्वास कले ना किंतु प्रभुपाद शास्त्ररे विश्वास करुथिले से कहले जो सोम जो चंद्रर आलोकरे ए पृथ्वी पृष्ठरे फल फूल सब वृक्षरे होउछि ସେ ଚନ୍ଦ୍ରରେ କେମିତି ଫଳ ବୃକ୍ଷ ଇତ୍ୟାଦି ରହିବ ନାହିଁ ଜୀବନ ରହିବ ନାହିଁ ଏହା କିପରି ସମ୍ଭବ ଏଇଟା ତେଣୁ ପ୍ରକୃତରେ ବର୍ତ୍ତମାନ ମଧ୍ୟ ବୈଜ୍ଞାନିକମାନେ କହୁଛନ୍ତି ଯେ ପ୍ରକୃତରେ ସେମାନେ ଯାଇନଥିଲେ ଚନ୍ଦ୍ର ଲୋକକୁ ସେମାନେ ଗୋଟେ ଭୂଆଁ ବୁଲେଇ ଦେଇଥିଲେ ମନୁଷ୍ୟମାନେ ଆଉ ଗୋଟେ ମରୁଭୂମିରେ ରହିକରି ଏସବୁ ରେକର୍ଡ଼ିଂ କରି ସେ ଫଟୋ ସବୁ ଉଠେଇ ସେଇଟାକୁ ଛାଡ଼ିଛନ୍ତି ତେଣୁ ବୈଜ୍ଞାନିକ ମାନେ ସେ ଗୋଟେ ବହି ବାହାର କରିଛନ୍ତି ତା ଦେହରେ ସେ କହୁଛନ୍ତି ବୈଜ୍ଞାନିକ ମାନେ ପ୍ରକୃତରେ ଯାଇନଥିଲେ କାହିଁକି ନା ସେମାନେ ଗୋଟେ ଦେଖାଉଛନ୍ତି ଭିଡ଼ିଓ ଦେଖାଉଛନ୍ତି ଯେଉଁ ଭିଡ଼ିଓରେ ଚନ୍ଦ୍ରଲୋକରେ ସେମାନେ ଗୋଟେ ପକାଇଛନ୍ତି ପତାକା ଲଗାଇଛନ୍ତି ଜୟ କଲେ ଚନ୍ଦ୍ରଲୋକ ଜୟ କଲେ ବୋଲି ଜୟ ପତାକା ଲଗାଇଛନ୍ତି କିନ୍ତୁ ସେଇଟା ହରଫର ହେଇ ଉଡ଼ୁଛି ଯଦି ସେଠି ପବନ ନାହିଁ ତାହେଲେ ସେଠି କେମିତି ଉଡ଼ିଲା ବୈଜ୍ଞାନିକମାନଙ୍କର ଜଣେ ୱାନ୍ କ୍ୟାନଟ୍ ଫୁଲ୍ ଅଲ୍ ପର୍ସନ୍ସ ଅଲ୍ ଦି ଟାଇମ୍ ଜଣେ ସମସ୍ତ ଲୋକଙ୍କୁ ସବୁବେଳ ପାଇଁ ମୂର୍ଖ କରିପାରିବ ନାହିଁ ଝଡ଼ା ପଡ଼ିଯିବେ ଯାହା ହଉ ଭଗବାନ କହୁଛନ୍ତି ଗାମା ବିଶ୍ଚତ ଭୂତାନି ଧାରୟା ମ୍ୟମ ଦଶା ପୃଥିବୀ ଭିତରେ ରହି ମୁଁ ତାକୁ ଧାରଣ କରିଛି ତେଣୁ ସୁରଭି ମଧ୍ୟ ସେ କଥା କହୁଛନ୍ତି ଅବତୀର୍ଣ୍ଣ ସି ବିଶ୍ୱାତ୍ମା ଆପଣ ହେଉଛନ୍ତି ବିଶ୍ୱାତ୍ମା ଆମ ଶରୀରରେ ମଧ୍ୟ ଯେଉଁ ଆତ୍ମା ଆମେ ରହିଛେ ଯଦି ପରମାତ୍ମା ନ ରହିବେ ତାହେଲେ ମଧ୍ୟ ଆମେ ରହିପାରିବା ନାହିଁ ପରମାତ୍ମା ଥିବାରୁ ଆମର ଶରୀର ତିଷ୍ଠିକି ରହିଛି ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତରେ ମଧ୍ୟ ପରମାତ୍ମା ରୂପରେ ବିଶ୍ୱାତ୍ମା ରହିଛନ୍ତି ଏଇ ପରମାତ୍ମା ବ୍ରହ୍ମ ଆତ୍ମା ଏବଂ ଭଗବାନ ଭଗବତ ଅନୁଭୂତି ଏଇଭଳି ଭାବରେ କରାଯାଏ ଶ୍ରୀମଦ ଭାଗବତମ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକରେ ଏକଥା ସୁତ ସ୍ୱୟଂ କହିଛନ୍ତି ବଦନ୍ତି ତତ୍ତ୍ୱବିଦସ୍ତତ୍ୱମ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମିତି ଭଗବାନ ଇତି ଶବ୍ଦତି ଭଗବାନଙ୍କୁ ଯଦ୍ୱୟ ଜ୍ଞାନ ସେ ଭୌତିକ ଜଗତର ଯେଉଁ ଜ୍ଞାନ ସେ ହେଉଛି ଦ୍ୱୈତ ଜ୍ଞାନ ଅଦ୍ୱୟ ଜ୍ଞାନ ଯେଉଁ ରହିଛି ଏକ ଭଗବାନ ଏକ ବୋଲି କୁହାଯାଏ ତେଣୁ ସିଏ ବ୍ରହ୍ମ ଅନୁଭୂତି ଏ ଯେଉଁ ଭଗବତ ଅନୁଭୂତି ଆରମ୍ଭ ହୁଏ ବ୍ରହ୍ମ ଅନୁଭୂତିରୁ ବ୍ରହ୍ମେତି ବ୍ରହ୍ମ କହିଲେ ଭଗବାନଙ୍କ ଶରୀରର ଅଙ୍ଗକାନ୍ତି ଏବଂ ପରମାତ୍ମା ଆଉ ଟିକେ ଉନ୍ନତ ସ୍ତରକୁ ଗଲେ ଯେଉଁ ଜ୍ଞାନ ଜଣେ ପ୍ରାପ୍ତ ହେବ ସେ ହେଉଛନ୍ତି ପରମାତ୍ମା ଜ୍ଞାନ ପରମାତ୍ମା କହିଲେ ସବୁଠାରେ ସେ ବିଦ୍ୟମାନ ଅଣୁ ପରମାଣୁରେ ଭଗବାନ ମଧ୍ୟ ବିଦ୍ୟମାନ ପରମାତ୍ମା ରୂପରେ ଭଗବାନ ରହିଛନ୍ତି ତେଣୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି ପରମାତ୍ମା ରୂପରେ ଭଗବାନ ସବୁଠାରେ ରହିଛନ୍ତି ଅଣୁ ପରମାଣୁରେ ମଧ୍ୟ ରହିଛନ୍ତି ତେଣୁ ହିରଣ୍ୟକଶିପୁ ଯେତେବେଳେ ଏଇଟାକୁ ବିଶ୍ୱାସ କରିପାରୁନଥିଲେ ସେ ଭଗବାନ କେମିତି ସବୁଠାରେ ରହିଛି ମୁଁ ତ ଗୋଟେ ଜାଗାରେ ରହିଲେ ଆଉ କେଉଁ ଜାଗାରେ ରହିପାରୁନି ତାହେଲେ ଭଗବାନ କେମିତି ସବୁଠାରେ ରହୁଛନ୍ତି ତେଣୁ ସେ ବିଶ୍ୱାସ କରିପାରିଲେ ନାହିଁ କହିଲେ ଯଦି ଜସ୍ତୋୟୋ ମନ୍ଦ ଭାଗ୍ୟୋକ୍ତା ମଦନ୍ୟ ଜଗଦୀଶ୍ୱର କ୍ୱାସୁ ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶ୍ୟତି ହିରଣ୍ୟକଶିପୁ କ୍ରୋଧ ପ୍ରକାଶ କରି ତାଙ୍କ ପୁତ୍ରକୁ କହୁଛନ୍ତି ତୋର ମନ୍ଦ ଭାଗ୍ୟ ଉଦୟ ହେଇଛି ଜସ୍ତୋୟୋ ମନ୍ଦ ଭାଗ୍ୟୋକ୍ତା ସେଇଥିପାଇଁ ତୁ ଏ କଥା କହିଲୁ ଯେ ମଦନ୍ୟ ଜଗଦୀଶ୍ୱର ମୋ ଠାରୁ ଆଉ କିଏ ମୋ ଛଡ଼ା ଅନ୍ୟ କିଏ ଜଗଦୀଶ୍ୱର ଅଛନ୍ତି ଯଦି ଅଛନ୍ତି ତୁ କହୁଛୁ କୁହାସୁ ଯଦି ସେ ସବୁଠାରେ ଅଛନ୍ତି ବୋଲି କହୁଛୁ ତାହେଲେ କାହିଁ ସେ ଦେଖାଯାଉନାହାନ୍ତି କସ୍ମାତ୍ ସ୍ତମ୍ଭେ ନ ଦୃଶ୍ୟତେ ସ୍ତମ୍ଭରେ କାହିଁ ଦେଖାଯାଉନାହାନ୍ତି ଯେଉଁମାନେ ଅଭକ୍ତ ଯେଉଁମାନେ ନାସ୍ତିକ ସେମାନେ ଏଇ ଉଦାହରଣଟି ଦିଅନ୍ତି ଭଗବାନଙ୍କୁ ଆମକୁ ଦେଖେଇ ଦେଇପାରିବ ତେଣୁ ଭଗବାନ ଯଦିଓ ସବୁଠାରେ ଅଛନ୍ତି ଯେ ଅନ୍ଧ ବ୍ୟକ୍ତି ଯେମିତି ଭଗବାନ ଦେଖିପାରେ ଅନ୍ଧ ବ୍ୟକ୍ତି କିଛି ଦେଖିପାରେ ନାହିଁ ସେଥିପାଇଁ ଚୈତନ୍ୟ ଚରିତ୍ରାମୃତରେ ଉଦାହରଣ ଦିଆଯାଇଛି ଉଲୁକ ନା ଦେଖେ ଯେ ସେ ସୂର୍ଯ୍ୟର କିରଣ ଉଲୁକ ବା ପେଚା ସୂର୍ଯ୍ୟର କିରଣ ସେ ଦେଖିପାରେ ନାହିଁ, ତା'ର ସୂର୍ଯ୍ୟ କିରଣ ସହିବା ପାଇଁ ତା'ର ଶକ୍ତି ନାହିଁ, ସେଥିପାଇଁ ଆଖି ସେ ବୁଝିଦିଏ। ରାତି ହେଲେ ତାକୁ ଦେଖାଯାଏ, ସୂର୍ଯ୍ୟ କିରଣରେ ତାକୁ ଦେଖାଯାଏ ନାହିଁ, ତେଣୁ ସେ ଆଲୋକକୁ ଜାଣିପାରେ ନାହିଁ। ତେଣୁ ସେହିଭଳି ଭାବରେ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନଙ୍କୁ ଦେଖିକରି ମଧ୍ୟ ଦେଖିପାରନ୍ତି ନାହିଁ, ପ୍ରସନ୍ନ ବି ନ ପଶ୍ୟନ୍ତି। ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି, ପ୍ରହ୍ଲାଦ ମହାରାଜ ଦେଖୁଛନ୍ତି, କିନ୍ତୁ ତାଙ୍କର ପିତା ହିରଣ୍ୟକଶିପୁ ସେ ଦେଖିପାରୁନାହାନ୍ତି। କସ୍ମା ସ୍ତମ୍ଭେ ନ ଦିଶ୍ୟତେ, କାହିଁକି ସ୍ତମ୍ଭରେ ଦେଖାଯାଉ ନାହାନ୍ତି? ତା'ର କାରଣ ହେଉଛି ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ। ନାହଂ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ ମୂଢ଼ୋୟଂ ନାଭିଜାନାତି ଲୋକମାମ ଜମଭୟଂ। ଭଗବାନ ସବୁଠାରେ ଥିଲେ ମଧ୍ୟ ପ୍ରକାଶିତ ହୁଅନ୍ତି ନାହିଁ। ଭଗବାନ ପାଖରେ ଭଗବାନ ତାଙ୍କର ଭକ୍ତମାନଙ୍କ ପାଖରେ ପ୍ରକାଶିତ ହୁଅନ୍ତି, ଅଭକ୍ତମାନଙ୍କ ପାଖରେ ପ୍ରକାଶିତ ହୁଅନ୍ତି ନାହିଁ। ତେଣୁ ଇଏ ଯେଉଁ ସୁରଭି ସେ ଜାଣିପାରୁଛନ୍ତି ଭଗବାନଙ୍କୁ, ଭଗବତ ତତ୍ତ୍ୱ ଜାଣନ୍ତି, ତେଣୁ ସେ କହୁଛନ୍ତି ପ୍ରଭୁ ଆପଣ ଅବତୀର୍ଣ୍ଣ ସେ ବିଶ୍ୱଆତ୍ମନ। ଏଇ ଯେଉଁ ଅଦ୍ୱୈତ ତତ୍ତ୍ୱ ଜ୍ଞାନ ଏଇଭଳି ଭାବରେ ତିନି ଭାବରେ ଅନୁଭୂତ ହୁଅନ୍ତି, ଗୋଟେ ହେଉଛି ବ୍ରହ୍ମ, ଏବଂ ଗୋଟେ ହେଉଛି ପରମାତ୍ମା, ଆଉ ଗୋଟେ ହେଉଛି ଭଗବାନ। ଭଗବାନ ନିଜକୁ ଚାରିଆଡ଼େ ପ୍ରକାଶ କରନ୍ତି, ନିଜକୁ ବିସ୍ତାରିତ କରନ୍ତି, କିନ୍ତୁ ବିସ୍ତାରିତ ହେଲେ ମଧ୍ୟ ସିଏ ଏକ ହେଇକି ରହିଛନ୍ତି, ବ୍ରହ୍ମା ଭଗବାନ ଏକ ହେଇକି ଅଛନ୍ତି। ତେଣୁ ଏହିଭଳି ଭାବରେ ସୁରଭି କହୁଛନ୍ତି ପ୍ରଭୁ ଅବତୀର୍ଣ୍ଣ ଶ୍ରୀ ବିଶ୍ୱଆତ୍ମନ, ଆପଣଙ୍କର ବିଶ୍ୱଆତ୍ମା ଏବଂ ଭୂମି ଭାରାପନୁତୈବ। ମୁଁ କାହିଁକି ଅବତୀର୍ଣ୍ଣ ହେଇ ଯଦି କହିବେ, ମୁଁ କାହିଁକି ଆସିଲି, ମୁଁ ତ ଚିରଜଗତର ଲୋକ, ବିଶ୍ୱଆତ୍ମା ମୁଁ କାହିଁକି ଏଠିକି ଆସିଛି? ନା, ଆପଣ ଆସୁଛନ୍ତି ଭୂମିର ଭାର ଉପନୁତୈ, ଭୂମିର ଭାର କ'ଣ ଅପନୋଦନ କରିବା ପାଇଁ ଆପଣ ଆସନ୍ତି। ଭୂମିର ଭାର କ'ଣ? ଭୂମି ଉପରେ କେତେ ସବୁ ଘର ହେଉଛି, କେତେ ପର୍ବତ ପାହାଡ଼ ପର୍ବତ ଜଳ ସବୁ ରହିଛି, ଏଇଟା କିନ୍ତୁ ଭୂମିର ଭାର ନୁହଁ। ଭୂମିର ଭାର ହେଉଛି କେଉଁଟା? ପାପ। ଯେଉଁମାନେ ପାପ କରନ୍ତି, ଏଇଟା ବଳି ମହାରାଜ କହୁଛନ୍ତି, ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କଥା ଶ୍ରୀମଦ୍ ଭାଗବତମ ଅଷ୍ଟମ ସ୍କନ୍ଧରେ ସେ କହିଛନ୍ତି। ଯେତେବେଳେ ବଳି ମହାରାଜ ଭଗବାନ ବାମନ ଦେବ ବଟୁ ରୂପରେ ଆସିଥିଲେ, ବାମନ ରୂପରେ ଆସି ତିନିପାଦ ଭୂମି ମାଗିଛନ୍ତି, ସେହି ସମୟରେ ବଳି ମହାରାଜ ରାଜି ହୋଇଛନ୍ତି ପ୍ରଦାନ କରିବା ପାଇଁ, ପ୍ରତିଜ୍ଞା ଗ୍ରହଣ କରିଛନ୍ତି। କିନ୍ତୁ ସେହି ସମୟରେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଆରେ ମୂର୍ଖ, ଇଏ ଯେଉଁ ବାମନ ଦେଖୁଛ ସିଏ ବାମନ ନୁହନ୍ତି, ସିଏ ହେଉଛନ୍ତି ଭଗବାନ ସ୍ୱୟଂ ବିଷ୍ଣୁର ଅବ୍ୟୟ। ଇଏ ଅଦିତି ଏବଂ କଶ୍ୟପଙ୍କ ଠାରୁ ଜାତ ହୋଇଛନ୍ତି, ଏବଂ ସେ ଆସିଛନ୍ତି ତୋଠାରୁ ଏଇ ସମସ୍ତ ତ୍ରିଲୋକକୁ ନେଇ ତୋର ଶତ୍ରୁ ଇନ୍ଦ୍ରକୁ ପ୍ରଦାନ କରିବେ। ତେଣୁ ସେଇଥିରେ ସେ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଯେ ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁ ମନା କରିଦେ, ମନା କରିଦେଲେ ତୁ ରକ୍ଷା ପାଇଯିବୁ, ନହେଲେ ତୋତେ ଯିବାକୁ ପଡ଼ିବ କେଉଁଠିକି, ନର୍କକୁ ଯିବାକୁ ପଡ଼ିବ ଏଇଭଳି ଭାବରେ। କିନ୍ତୁ ବଳି ମହାରାଜ ସେ କହୁଛନ୍ତି ଯେ ଇଏ ହେଉଛି ଭୂମିର ଭାର, କ'ଣ ନା, ନ ହି ଅସତ୍ୟାତ୍ ପରଧର୍ମ ଇତି ହବାଜ ଭୂରିୟମ। ଭୂମିଦେବୀ କଥା କହୁଛନ୍ତି, ଅସତ୍ୟଠାରୁ ସବୁଠାରୁ ଆଉ ବଡ଼ କିଛି ଅଧର୍ମ ନାହିଁ। ସର୍ବସୋଢ଼ୁ ମଳଙ୍ଗ ମନି ରୀତି ଲିକ ପରଂ ନରମ। ଭୂମିଦେବୀ କହୁଛନ୍ତି ମୁଁ ସବୁକିଛି ସହିନେବି, କିନ୍ତୁ ଅଳିକ ପରମ ଯେଉଁ ମିଥ୍ୟାକୁ ବା ଅଧର୍ମକୁ ମୁଁ ସହି କରିପାରିବି ନାହିଁ, ଅସତ୍ୟକୁ ମୁଁ ସହି କରିପାରିବି ନାହିଁ। ଏ ଭୂମିର ଭାର, ଏ ପାପ ହେଉଛି ଭୂମିର ଭାର। ତେଣୁ ଏ ପାପର ସ୍ଥାନ ରହିଛି, ଚାରୋଟି ପାପର ସ୍ଥାନ ରହିଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ଇଏ ହେଉଛି ଭୂମି ଉପରେ ଭାର। ଏ ବଢ଼ିଯାଇଥିଲା, ସେଇଥିପାଇଁ ଭୂମି ଦେବୀ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ଭଗବାନ ପାଖକୁ ଯାଇ କ୍ଷୀରୋଦକ ତଟରେ ସବୁ ସ୍ତୁତି କରିଥିଲେ, ସେଇଥିପାଇଁ ଭଗବାନ ଆସିଲେ। ଏ ଭୌତିକ ଜଗତକୁ ଆସନ୍ତି ଭଗବାନ, ସେଇଥିପାଇଁ ଆସନ୍ତି। ତେଣୁ ଭୂମି ଭଗବାନଙ୍କର ଯେଉଁ ଆସିବାର ଅନେକ କାରଣ ରହିଛି, ତା ଦେହରେ ମୁଖ୍ୟ କାରଣ ହେଉଛି ତିନୋଟି ପ୍ରସିଦ୍ଧ କାରଣ, ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପରିତ୍ରାଣ କର ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ଭଗବାନ ଯେଉଁ ଲୀଳା ସବୁ କରିଥିଲେ, ଆଜି ଆମେମାନେ ସେସବୁ ସ୍ମରଣ କରି ଆନନ୍ଦ ପ୍ରାପ୍ତ ହେଉଛେ। ଏ ସାଧୁଙ୍କର ଆନନ୍ଦ ହେଉଛି ଏଇଟା, ପରିତ୍ରାଣାୟ ସାଧୁନା। ଏବଂ ଦୁଷ୍କୃତମାନେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଚାରିପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ମମାଂ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପହୃତ ଜ୍ଞାନ ଆସୁରଂ ଭାବମାଶ୍ରିତା। ମମାଂ ଦୁଷ୍କୃତି, ଏମାନେ ସବୁ ଚାରିପ୍ରକାର ଦୁଷ୍କୃତି ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ନହେଲେ ଭଗବାନଙ୍କ ଶରଣରେ ଯଦି ଆମେ ଯାଆନ୍ତେ, ତାହେଲେ ଆମେ ଏଇ ମାୟାକୁ ପାର ହେଇଯାଆନ୍ତେ। ଭଗବାନ କହିଲେ, ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେହତାଙ୍କ ତରନ୍ତିତେ। ଏଇ ଯେଉଁ ଭୌତିକ ଜଗତ ରହିଛି, ଏ ତିନୋଟି ଗୁଣରେ ରହିଛି, ଗୁଣମୟୀ ସତ୍ଵ ରଜ ଏବଂ ତମ ତିନୋଟି ଗୁଣ। କିନ୍ତୁ ଭଗବାନଙ୍କ ଯଦି ଶରଣରେ ଜଣେ ଯିବେ, ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେହତାଙ୍କ, ଏ ମାୟାକୁ ପାର ହେଇଯିବେ। ତେଣୁ ଅର୍ଜୁନ ମନରେ ପ୍ରଶ୍ନ ଆସୁଛି, ଚିନ୍ତା କରୁଛନ୍ତି, ଯଦି ମାୟାକୁ ପାର ହେବାଟା ଏତେ ସହଜ ଆପଣଙ୍କ ଶରଣରେ ଯିବା, ତାହେଲେ ଲୋକମାନେ କାହିଁକି ଯାଉନାହାନ୍ତି? ନା, ତା'ର କାରଣ ହେଉଛି, ଅର୍ଜୁନ ପ୍ରଶ୍ନ ନ ପଚାରିଲେ ମଧ୍ୟ ଭଗବାନ ଜାଣନ୍ତି, ସେଥିପାଇଁ ତା ପର ଶ୍ଳୋକରେ ସେ କହିଲେ, ମମାଂ ଦୁଷ୍କୃତି ନୁହଁ ମୂଢ଼ା, ମୋ ଶରଣରେ ଯାଆନ୍ତି ନାହିଁ କାହିଁକି, ନା ସେମାନେ ସବୁ ଦୁଷ୍କୃତି ନୁହଁ। ସେମାନେ ଚାରି ପ୍ରକାର ଦୁଷ୍କୃତି ନୁହଁ ବ୍ୟକ୍ତି ଅଛନ୍ତି। ପ୍ରଥମ ହେଉଛନ୍ତି ମୂଢ଼ା, ଯେଉଁମାନେ ମୂର୍ଖ, ଏବଂ ମନୁଷ୍ୟମାନଙ୍କ ଭିତରେ ଯେଉଁ 400,000 ପ୍ରକାର ମନୁଷ୍ୟ ରହିଛନ୍ତି, ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ସେମାନେ ମଧ୍ୟ ମୋର ଶରଣରେ ଯାଆନ୍ତି ନାହିଁ। ଏବଂ ଅର୍ଜୁନ ଚିନ୍ତା କରୁଛନ୍ତି, ଯେଉଁମାନେ ମୂର୍ଖ ସେମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ଠିକ୍ ଅଛି, କିନ୍ତୁ ବହୁତ ବିଦ୍ୱାନ ବ୍ୟକ୍ତି ମଧ୍ୟ ଆପଣଙ୍କ ଶରଣରେ ଯାଉନାହାନ୍ତି, ନା ସେମାନେ ମାୟା ଅପହୃତ ଜ୍ଞାନ, ତାଙ୍କର ଯଦିଓ ଜ୍ଞାନ ରହିଛି କିନ୍ତୁ ମାୟା ସେ ଜ୍ଞାନଟାକୁ ଅପହରଣ କରି ନେଇଛି, ତେଣୁ ସେମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ଭଗବାନ ଶରଣରେ ଯାଉନାହାନ୍ତି। ଏବଂ ଆଉ ଗୋଟେ କ୍ୟାଟେଗୋରି ହେଲେ ଆସୁର, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ତେଣୁ ଏଇ ଅସୁର, ଏଇ ଚାରି ପ୍ରକାର ଦୁଷ୍କୃତମାନଙ୍କୁ ଆପଣ ବିନାଶ କରନ୍ତି, ଆଦରା ଭୂମିର ବାହାରକୁ ଅପନୋଦନ କରନ୍ତି। ତେଣୁ ଭୂମିର ଭାରା ଅପନୁତୟୁ, ଆପଣ ଭୂମିର ବାହାରକୁ ଅପନୋଦନ କରିବା ପାଇଁ ଆସିଛନ୍ତି ପ୍ରଭୁ। ଅନେକ ଅସୁରଙ୍କୁ ହତ୍ୟା କରିସାରିଲେଣି ଆପଣ ପ୍ରଭୁ, ଏ ଭୂମିର ବାହାରକୁ ଅପନୋଦନ କରୁଛନ୍ତି। ଏହିଭଳି ଭାବରେ ସୁରଭି ସବୁ ସ୍ତୁତି କରିବେ, ଏବଂ ଆସନ୍ତାକାଲି ଆମର ମନ୍ଦିରରେ କ୍ଲାସ୍ ରହିବ, ଶ୍ଳୋକ 22 ଏବଂ 23, ଏହି 2 ଶ୍ଳୋକ ଆମେ ଆସନ୍ତାକାଲି ମନ୍ଦିରରେ ଆଲୋଚନା କରିବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୌର ପ୍ରେମାନନ୍ଦେ।